ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ। ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ ନୂଆ ଫୌଜଦାରୀ ଆଇନ। ନୂଆ ଆଇନ ସମ୍ପର୍କରେ ସଚେତନତା ଲାଗି ସରକାରୀ ସ୍ତରରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆଙ୍କ ମରଶରୀର। ଏବଂ କୃଷିଭିତ୍ତିକ ଗଣପର୍ବ ରଜ ପର୍ବର ଦ୍ୱିତୀୟ ଦିନରେ ଆଜି ପାଳିତ ହେଉଛି ରଜ ସଂକ୍ରାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ସେ ପୁଲିସ୍ ଅଧିକାରୀମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପୁଲିସ୍ ଲୋକଙ୍କୁ ଭଲ ପାଇଲେ ପୁଲିସ୍ର ବିଶ୍ୱସନୀୟତା ବଢ଼ିବ। ଏଣୁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ସେ ପୁଲିସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକ ପରେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟରେ ପୁଲିସ୍ର ସ୍ଥିତି ଓ ଆଇନ ଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହାସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। ଦେଶରେ ଆସନ୍ତା ମାସ ପହିଲାରୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ କାର୍ଯ୍ୟକାରୀ ହେବ। ବ୍ରିଟିଶ ଅମଳରୁ ଚାଲିଆସୁଥିବା ତିନିଟି ପୁରୁଣା ଆଇନକୁ ପରିବର୍ତ୍ତନ କରାଯାଇଛି। ଗତବର୍ଷ ଡିସେମ୍ବରରେ ସଂଶୋଧିତ ନୂଆ ଆଇନ ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଫଳରେ ଏଣିକି ପୁରୁଣା ଆଇପିସି ଏବଂ ସିଆର୍ପିସି ଧାରା ଲାଗୁ ହେବ ନାହିଁ। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ନୂଆ ଆଇନରେ ଅପରାଧ ସହ ନ୍ୟାୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହାଛଡ଼ା ମାନବାଧିକାର ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଲାଗି ଗୁରୁତ୍ୱ ପ୍ରଦାନ କରାଯିବ। ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ଜୁଲାଇ 1 ତାରିଖରୁ ନୂଆ ପୁଲିସ୍ ଆଇନ ଲାଗୁ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ନୂଆ ଆଇନରେ କେତେକ ଅପରାଧ କ୍ଷେତ୍ରରେ ଦଣ୍ଡାଦେଶକୁ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଇଛି। ଏହି ନୂଆ ଆଇନ ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀକାନ୍ତ ମିଶ୍ର କହିଛନ୍ତି,
ଇଣ୍ଡିଆନ୍ ପେନାଲ୍ କୋଡ୍, କ୍ରିମିନାଲ୍ ପ୍ରୋସିଜର କୋଡ୍ ଆଉ ଗୋଟେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ, ଏହି ତିନିଟାକୁ ଆମେଣ୍ଡ କରି ସେଟା ହେଉଛି ବ୍ରିଟିଶ ଟାଇମ୍ ଚାଲିଥିଲା, ମାନେ ସେଟା ହେଉଛି 1860ରୁ ସେ ଚାଲିଥିଲା। ସେଗୁଡ଼ାକୁ ବର୍ତ୍ତମାନ ଆମର ସମ୍ବିଧାନ ପ୍ରଣାଳୀରେ ତିନିଟା ନୂଆ ଆକ୍ଟ ହେଇଛି, ଯୋଉଟାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ପେନାଲ୍ କୋଡ୍ର 511ଟା ସେକ୍ସନ୍ ଥିଲା, ସେଥିରୁ ପୁରା କଟାକଟି କରି ଆମର ବର୍ତ୍ତମାନ 358 ଦଫା ହେଇଛି, ଆଉ ଅନ୍ୟାନ୍ୟ ଦୁଇଟା ପ୍ରାୟ ସମାନ ରହିଛି। କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ତ୍ୱରିତ ନ୍ୟାୟ ଗୋଟେ ହେଇପାରିବ। ପୁରୁଣା ଆଇପିସି, ସିଆର୍ପିସି ଆଉ ଏଭିଡେନ୍ସ ଆକ୍ଟକୁ ଆଜିକାଲିର ଧାରା ହିସାବରେ ତାକୁ ବଦଳ କରାଯାଇଛି। ତାହି ଭିତରୁ ମୁଁ ମୁଖ୍ୟ ଜିନିଷଟା କହିବାକୁ ଚାହୁଁଛି, 303 ଇଣ୍ଡିଆନ୍ ପେନାଲ୍ କୋଡ୍ ଧାରା ଥିଲା, ସେଇଟା 103 ହେଇକିରି 303 ହେଉଛି, ଯୋଉଥିରେ କି ଜଣେ ଲାଇଫ୍ କନ୍ଭିକ୍ଟ ହେଇଯିବ ତାର ପନିସମେଣ୍ଟ ହେଉଛି କେବଳ ଫାଶୀ। କିନ୍ତୁ ବର୍ତ୍ତମାନ କ'ଣ କରୁଛନ୍ତି, ନୂଆ ନିୟମରେ ଲାଇଫ୍ ଇମ୍ପ୍ରିମେଣ୍ଟ ରଖିବା ପାଇଁ ପ୍ରାବଧାନ ରଖିଛନ୍ତି।
2025 ମସିହା ନିମନ୍ତେ ପଦ୍ମ ପୁରସ୍କାର ଲାଗି ମନୋନୟନ ପତ୍ର ଆହ୍ୱାନ କରାଯାଉଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ୱେବ୍ସାଇଟ୍ ମାଧ୍ୟମରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦ୍ମ ଆୱାର୍ଡ଼ସ୍ .gov.in ୱେବ୍ସାଇଟ୍ରେ ଅନ୍ଲାଇନ୍ ମାଧ୍ୟମରେ ସେପ୍ଟେମ୍ବର 15 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ୟପକ୍ଷରେ ଅଫ୍ଲାଇନ୍ ଆବେଦନ କରିବା ପାଇଁ ୱେବ୍ସାଇଟ୍ରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ମନୋନୟନ ପତ୍ର ଇମେଲ୍ ମାଧ୍ୟମରେ ପଠାଯାଇପାରିବ। ଅଫ୍ଲାଇନ୍ ଜରିଆରେ ଆସନ୍ତା ମାସ 15 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ରଚିତ ପୁସ୍ତକ ଗପ କଳିକା ପାଇଁ ସେ ଏହି ପୁରସ୍କାର ପାଇବେ। ସେହିପରି କଥାକାର ସଞ୍ଜୟ ପଣ୍ଡାଙ୍କୁ ହୁ ବାଇୟା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମରଶରୀର ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶେଷ ଦର୍ଶନ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ମୃତକଙ୍କ ଆତ୍ମୀୟଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଓ କାମଚଳା ବାଚସ୍କତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଶେଷ ଦର୍ଶନ କରିଥିଲେ। ଦୁଇ ମୃତକଙ୍କ ମରଶରୀର ସେମାନଙ୍କ ପୈତୃକ ଗ୍ରାମକୁ ପଠାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ବରିଷ୍ଠ ନାଗରିକଙ୍କ ପ୍ରତି ସହନଶୀଳ ବ୍ୟବହାର କରିବା ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ। ଏକ ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରତି 3 ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କର ଆର୍ଥିକ ଅଭାବ ରହିଛି। ପ୍ରାୟ 65% ବୟସ୍କ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ନଥିବା ଜଣାପଡ଼ିଛି। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଅଧିକାଂଶ ବୟସ୍କ ଲୋକ ସମ୍ମାନଜନକ ଜୀବନଯାପନ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥାନ୍ତି। ବିଭିନ୍ନ ସମୟରେ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଥାଏ। ହେଲ୍ପ ଏଜ୍ ଇଣ୍ଡିଆ ନାମକ ଏକ ବେସରକାରୀ ସଂଗଠନ ରିପୋର୍ଟ ଅନୁଯାୟୀ 32% ବୟସ୍କଙ୍କ ଆୟ 50,000 ଟଙ୍କାରୁ କମ୍ ଥିବାବେଳେ 31% ବୟସ୍କ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ବିଷୟରେ ସଚେତନ ଅଛନ୍ତି। ସେହିପରି 54% ବୟସ୍କ 2ଟିରୁ ଅଧିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ 7% ବୟସ୍କ ଲୋକ ନିର୍ଯାତନାର ଶିକାର ହେଉଥିବାବେଳେ 5% ଏ ସମ୍ପର୍କରେ ବାହାରେ ପ୍ରକାଶ କରନ୍ତି ନାହିଁ। ବିଶେଷକରି କମ୍ ଆୟ ସମ୍ପନ୍ନ ବୟସ ଏବଂ ନିରକ୍ଷର ବୟସ୍କ ବ୍ୟକ୍ତିମାନେ ଅଧିକ ନିର୍ଯାତନାର ଶିକାର ହେଉଥିବା ଜଣାପଡ଼ିଛି। ଓଡ଼ିଶାରେ ଗତ 4 ବର୍ଷ ମଧ୍ୟରେ ବୟସ୍କଙ୍କୁ ନିର୍ଯାତନା ଦେବା ଅଭିଯୋଗରେ 460 ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ 180 ମାମଲା ପୁଅ ବୋହୂ ଓ ଝିଅ ବିରୋଧରେ ରୁଜୁ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ ରାଜ୍ୟର 16 ଜିଲ୍ଲାରେ ବରିଷ୍ଠ ନାଗରିକମାନେ ନିର୍ଯାତନାର ଶିକାର ହୋଇଛନ୍ତି। ସବୁଠାରୁ ଅଧିକ ସଂଖ୍ୟକ ନିର୍ଯାତନା ଗଞ୍ଜାମ ଜିଲ୍ଲାରେ ଘଟିଥିବାବେଳେ ଦ୍ୱିତୀୟରେ ବରଗଡ଼ ଜିଲ୍ଲା ରହିଛି। 2020ରୁ 2023 ମଧ୍ୟରେ ଗଞ୍ଜାମ ଓ ବ୍ରହ୍ମପୁରରୁ 295 ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆସନ୍ତା 18 ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ nta.ac.in ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏଥିରେ 2 ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ 9:30-12 ଏବଂ ଦ୍ୱିତୀୟ ସିଟିଂ 3:30-6 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି। କର୍ମଚାରୀ ଭବିଷ୍ୟନିଧି ଖାତାରେ କର୍ମଚାରୀମାନଙ୍କୁ ଏଣିକି କୋଭିଡ୍ ଅଗ୍ରିମ ଅର୍ଥରାଶି ମିଳିବ ନାହିଁ। ଇପିଏଫ୍ଓ ପକ୍ଷରୁ ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଛି। 2020ରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ଖାତାରୁ ମୂଳ ଜମାର 75% ପର୍ଯ୍ୟନ୍ତ ଅର୍ଥ ଉଠାଣ ଲାଗି ଅନୁମତି ଦିଆଯାଇଥିଲା। ଏବେ କୋଭିଡ୍ ମହାମାରୀ ନଥିବାରୁ ଏହି ସୁବିଧାକୁ ବନ୍ଦ କରାଯାଇଛି। ଇପିଏଫ୍ଓ ପକ୍ଷରୁ ଏହି ବିଷୟରେ ବିଜ୍ଞପ୍ତି ଜାରି କରାଯାଇଥିବା ଜଣାପଡ଼ିଛି। କୃଷିଭିତ୍ତିକ ଗଣପର୍ବ ରଜ ଉତ୍ସବର ଆଜି ଦ୍ୱିତୀୟ ଦିନରେ ରଜ ସଂକ୍ରାନ୍ତିରେ ଗାଁରୁ ସହର ଉତ୍ସବ ମୁଖର ହୋଇଉଠିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ପର୍ବ ମୁଖ୍ୟତଃ 3 ଦିନ ଧରି ପାଳନ ହୋଇଥାଏ। ଗତକାଲି ପହିଲି ରଜ ପାଳନ କରାଯାଇଥିବାବେଳେ ଆଜି ରଜ ସଂକ୍ରାନ୍ତି ଏବଂ ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇ ରଜ ପର୍ବ ଶେଷ ହେବ। ଆଜି ରଜ ସଂକ୍ରାନ୍ତି ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରିର ମା ବାଲିହରଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ମା'ଙ୍କର ସରସ୍ୱତୀ ବେଶ ହେବ ବୋଲି ଜଣାପଡ଼ିଛି। ନିର୍ବାଚନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆସନ୍ତା 24 ତାରିଖରେ ଆରମ୍ଭ ହୋଇ ଜୁଲାଇ 3ରେ ଶେଷ ହେବ। ଏହି 8 ଦିନିଆ ସ୍ୱତନ୍ତ୍ର ଅଧିବେଶନ କାଳରେ ଜୁନ୍ 26ରେ ବାଚସ୍କତି ନିର୍ବାଚନ ସହ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଅନ୍ୟପକ୍ଷରେ ଆସନ୍ତା ଜୁଲାଇ 22 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ ଅଗଷ୍ଟ 9 ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ 2024-25 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ଜୁନ୍ 17 ସୁଦ୍ଧା ବିଭିନ୍ନ ମନ୍ତ୍ରଣାଳୟ ଏବଂ ପକ୍ଷଙ୍କ ସହ ବିଚାର ବିମର୍ଶ କରିବ ବୋଲି ଜଣାପଡ଼ିଛି। ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଚାଲିଥିବା ଆନ୍ତଃଜିଲ୍ଲା 19 ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ଯାଜପୁର, ବଲାଙ୍ଗୀର ଓ ଗଜପତି ବିଜୟୀ ହୋଇଛନ୍ତି। ରେଭେନ୍ସା ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଯାଜପୁର 7 ୱିକେଟ୍ରେ କଳାହାଣ୍ଡିକୁ ପରାସ୍ତ କରିଛି। ସେହିପରି ନିମ୍ପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ବଲାଙ୍ଗୀର 63 ରନ୍ରେ ମାଲକାନଗିରିକୁ ପରାସ୍ତ କରିଥିବାବେଳେ ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଗଜପତି 8 ୱିକେଟ୍ରେ ଗଞ୍ଜାମକୁ ପରାସ୍ତ କରିଛି। ଅନ୍ୟପକ୍ଷରେ କଳାହାଣ୍ଡି କପ୍ 2-ଦିନିଆ ସୁପର ଲିଗ୍ ମ୍ୟାଚ୍ରେ ଗତକାଲି ପ୍ରଥମ ଦିନରେ ଅବଶିଷ୍ଟ ଓଡ଼ିଶା ଡି ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ। ଆସନ୍ତା ମାସ 1ରୁ କାର୍ଯ୍ୟକାରୀ ହେବ ନୂଆ ଫୌଜଦାରୀ ଆଇନ। ନୂଆ ଆଇନ ସମ୍ପର୍କରେ ସଚେତନତା ଲାଗି ସରକାରୀ ସ୍ତରରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆଙ୍କ ମରଶରୀର ଏବଂ କୃଷିଭିତ୍ତିକ ଗଣପର୍ବ ରଜ ପର୍ବର ଦ୍ୱିତୀୟ ଦିନରେ ଆଜି ପାଳିତ ହେଉଛି ରଜ ସଂକ୍ରାନ୍ତି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସନ୍ଧ୍ୟା 6:45 ମିନିଟ୍ରେ।